ନମସ୍କାର, ମୋ ନାଁ ନାରାୟଣ ମହାନ୍ତି। ମୁଁ ୱାର୍ଡ଼ ନମ୍ବର 21 ରହୁଛି ଏବଂ ଆମର ଜାଳ ମିଶନ କମିଟିର ମୁଁ କ୍ୟାସିୟର ଏବଂ ଆମ ସାଇ କମିଟିର ମୁଁ ସଭାପତି ମଧ୍ୟ ଅଛି। ଏ ଯେଉଁ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସରେ ମୁଁ ସଂକଳ୍ପ କରୁଛି ଯେ ଘରକୁ ଯେପରି ପରିବା ଓ ରାସନ ଆଣୁଛି ସେହିପରି ମୋ ସ୍ତ୍ରୀ ଓ ଝିଅଙ୍କ ପାଇଁ ପ୍ୟାଣ୍ଟ ମଧ୍ୟ ଆଣିବି।
ନମସ୍କାର, ମୋ ନାଁ ବର୍ଷା ପ୍ରଧାନ। ମୁଁ ୱାର୍ଡ଼ ନମ୍ବର 20 ରହୁଛି। ମୁଁ ଜଣେ କିଶୋରୀ କ୍ଲବ୍ର ମେମ୍ବର ଅଛି ଓ ପ୍ୟାଡ୍ ବ୍ୟାଙ୍କ ମେମ୍ବର ମଧ୍ୟ। ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସରେ ସମାଜରେ ରହିଥିବା ଭ୍ରାନ୍ତି ଧାରଣା ଯଥା ପିରିୟଡ଼ସ ବେଳେ ଶାରୀରିକ ପରିଶ୍ରମ ନ କରିବା, ଆଚାର ନ ଛୁଇଁବା ଏବଂ ଏସବୁ ଭ୍ରାନ୍ତି ଧାରଣାକୁ ଦୂରେଇ ଦେବା।
ମୋ ନାମ ସୋନମ, ମୁଁ ୱାର୍ଡ଼ ନମ୍ବର 16 ରହୁଛି। ମୁଁ କିଶୋରୀ କ୍ଲବ୍ର ମେମ୍ବର ଅଛି। ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟରେ ମୁଁ ସଂକଳ୍ପ କରୁଅଛି ଯେ ମୋ ଘରେ ଶୌଚାଳୟରେ ପ୍ୟାଡ଼, ଡଷ୍ଟବିନ୍, ସାବୁନ ରଖିବି ଓ ପ୍ୟାଡ଼ ବ୍ୟବହାର ପରେ କାଗଜରେ ଗୁଡ଼ାଇ ଡଷ୍ଟବିନ୍ରେ ରଖି ସଫେଇ ଗାଡ଼ିରେ ଦେବି। ଏହି ବାର୍ତ୍ତାକୁ ମୁଁ ମୋ ସାଙ୍ଗମାନଙ୍କୁ ପାଖେ ପହଞ୍ଚାଇବି।